ମୁଁ ସୁମିତ୍ରା ମହାରଣା ଶୁକବିହାରରୁ କହୁଛି ଆମର ଛଅଶହ ଏଡ଼ ଆମର ଡ୍ରେନ୍ରେ ବହୁତ ମଶାମାଛି ହଉଛି ସବୁ ଜରି ଏଇ ସବୁ ପକେଇକି ଲୋକମାନେ ଅବଜ୍ୟା ହେଇକି ପିଲାମାନଙ୍କର ମଶାମାଛି ହେଇକି ପିଲାମାନଙ୍କର ଦେହ ପା ଖରାପ ହଉଛି ଡ୍ରେନ୍ରେ ଆପଣ ଟିକେ ସ୍ଲାବ୍ ପକେଇଲେ ଭଲ ହୁଅନ୍ତା ଅନୁରୋଧ।